ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତା ଥିଛି ସୁଶାସନ ଓ ବିକଶିତ ଓଡ଼ିଶା ଶୀର୍ଷକ ଜାତୀୟ ଆଲୋଚନାଚକ୍ର। ରାଜ୍ୟବାସୀଙ୍କୁ ବଛରକର କାର୍ଯ୍ୟକାରିତା ବାବଦେ ଦେଲେ ହିସାବ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ର ନ କରିଛେ ଉଲ୍ଲେଖନୀୟ ଅଗ୍ରଗତି କହିଲେ ପ୍ରଧାନମନ୍ତ୍ରୀ। ବାହାରିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ପରୀକ୍ଷା ଫଲ। ଦେବସ୍ନାନ ପୂର୍ଣ୍ଣିମା ତିଥିଥି ଆଇବା କାଲି ହାତୀ ବେସ୍ତୀ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ପ୍ରଶାସନ ତରଫୁ କରାଯାଇଛେ ଖାସ୍ ବ୍ୟବସ୍ଥା। ଆଉର୍ ଚକ୍ଷୁଦାନକେ ତହକାବାର ଲାଗି ଆଜି ପାଳନ କରାଯାଉଛେ ବିଶ୍ୱ ଚକ୍ଷୁଦାନ ଦିବସ। ଏଥର ପୁରା ଖବର। ସେବା ସୁଶାସନ ଆଉ ଗରିବ କଲ୍ୟାଣ ଲାଗି ସମର୍ପିତ କେନ୍ଦ୍ର ସରକାରଙ୍କର 11 ବଛର ଆଉ ରାଜ୍ୟ ସରକାରଙ୍କର 1 ବଛର ପୂର୍ତ୍ତି ଅବସରରେ ସୁଶାସନ ଆଉ ବିକଶିତ ଓଡ଼ିଶା 2036 ଆଉ 2047 ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଭୁବନେଶ୍ୱରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତା ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନାଚକ୍ରଥି ରାଜ୍ୟ ସରକାରଙ୍କର ଗୋଟେ ବଛରର କାମକେ ନେଇକରି ରାଜ୍ୟବାସୀଙ୍କ ରିପୋର୍ଟ କାର୍ଡ଼ ଦେଇଛନ୍। ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର 11 ବଛର ସଫଳ ଯାତ୍ରା ବାବଦେ ଶ୍ରୀ ମାଝୀ କହିଛନ୍ତି ଯେ ଆଇବା କାଲି ବିଜେପି ନେତୃତ୍ୱାଧୀନ ସରକାରର 3 ନମ୍ବର ପାଲିର ପହିଲା ବଛର ପୂର୍ତ୍ତି ପାଳନ କରାଯିବା। ଇ ସମୟ ଭିତରେ ଦେଶ ବହୁତ ଐତିହାସିକ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଧାରା 370ର ଉଚ୍ଛେଦ, 3 ତଲାକ, ଏକକ ଦ୍ରବ୍ୟ ଆଉ ସେବାକର, ଜାତୀୟ ଶିକ୍ଷାନୀତି 2020 ଆର୍ ଜନଧନ ଯୋଜନା ବାଗିର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସରକାରଙ୍କର ତରଫୁ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କର 1 ବଛରର ସଫଳ ଯାତ୍ରା ଉପରେ ସୂଚନା ଦେଇକରି କହିଛନ୍, ଚାଷୀଙ୍କର କଲ୍ୟାଣ ଲାଗି ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ବୋନସ, ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲବାର, ମହିଳାଙ୍କର ସଶକ୍ତିକରଣ ଲାଗି ସୁଭଦ୍ରା ଯୋଜନା ଲାଗୁ, ଆର୍ ଶ୍ରୀମନ୍ଦିର ଲାଗି 500 କୋଟିର କର୍ପସ ଫଣ୍ଡ ଗଠନ କରାଯାଇଛି। ଇତାର ସହିତ ରାଜ୍ୟ 17 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିକରି ଦେଶ ପହିଲା ଠାନ ଅଧିକାର କରିଛି। ସମୃଦ୍ଧ କୃଷି ଯୋଜନାଟି 37,800 କୋଟି ଟଙ୍କା ବଜେଟ୍ ତିଆରି କରାଯାଇଛି, ଯେନ୍ଥି ରାଜ୍ୟର ବହୁତଟି ଚାଷୀ ଲାଭ ପାଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍,
ସୁଭଦ୍ରା ଯୋଜନା, ଧାନ କିଣା ବାବଦକୁ ଅଧିକ 800 ଟଙ୍କା ପ୍ରଦାନ, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଏବଂ 500 କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିବା ଶ୍ରୀମନ୍ଦିର ପୁରୀ ପାଇଁ, ଏଭଳି 4ଟି କ୍ୟାବିନେଟ୍ରେ ଇଏ ନିଶ୍ଚିତ ଭାବରେ ଓଡ଼ିଶା ରାଜନୀତି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା।
କାର୍ଯ୍ୟକ୍ରମଟି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସରକାରଙ୍କର ସବୁ ବିଭାଗର ପ୍ରମୁଖ ଶାସନ ସଚିବ, ବରିଷ୍ଠ ଅଧିକାରୀ ଆର୍ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସେବା ସୁଶାସନ ଆଉ ଗରିବ କଲ୍ୟାଣ ନୀତି ଜରିଏ ପରିଚାଳିତ ଭାରତନ ଗଲା ଦଶନ୍ଧି ଭିତରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟି ଆଉ ପ୍ରତିବଦ୍ଧତା ଦେଶକେ ବିଶ୍ୱ ଦରବାରନ ଗୋଟିଏ ସଶକ୍ତ ରାଷ୍ଟ୍ର ଭାବେ ପରିତାଦିତ କରିଛି। ଏ ବାବଦେ ଆକାଶବାଣୀ ସମ୍ବାଦ ବିଭାଗର ସ୍ୱତନ୍ତ୍ର ରିପୋର୍ଟ।
ଭାରତ ଗଲା 11 ବଛର ଭିତରେ ପ୍ରତିରକ୍ଷା କ୍ଷେତ୍ରଟି ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି। ଦେଶର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକେ ତହକେଇ କରି ଇ କ୍ଷେତ୍ରନ ଦେଶକେ ସ୍ୱୟଂ ସମ୍ପୂର୍ଣ୍ଣ କରବାର ଆଉ ସେନାର ଆଧୁନିକୀକରଣ ଦିଗେ ଅନେକ ବଳିଷ୍ଠ ପଦକ୍ଷେପ ନିଆଯାଇଛି। ଦେଶବାସୀ ଏକତା ଭାବ ପୋଷଣ କରବାର ସଙ୍ଗେ ଫି କ୍ଷେତ୍ରନ ବର୍କସ କବଚ ଭାବେ ସାରା ପୃଥିବୀକେ ଭାରତର ଅଦମ୍ୟ ସାହସ ଆଉ ଶକ୍ତି ପ୍ରତିଫଳନ ପ୍ରଦର୍ଶନ କରିଛନ୍ ବୋଲି ସାମାଜିକ ଗଣମାଧ୍ୟମ ବାର୍ତ୍ତାଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲା 11 ବଛରେ ପ୍ରତିରକ୍ଷା କ୍ଷେତ୍ରର ପରିବର୍ତ୍ତନକେ ପ୍ରଶଂସା କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଦେଶର ପ୍ରତିରକ୍ଷା କ୍ଷେତ୍ର ଐତିହାସିକ ପରିବର୍ତ୍ତନ ଦେଇକରି ଗତି କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍। ଦେଶର ସୀମାକେ ବର୍କସ କରାଯିବା ସହିତ ସେନାବାହିନୀକେ ଆଧୁନିକୀକରଣ କରାଯାଇଛି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରନ ଭାରତ ଆତ୍ମନିର୍ଭରଶୀଳ ହୋଇପାରିଛି। ଏଛେନ୍ ସାରା ପୃଥିବୀ ଭାରତର ପ୍ରତିରକ୍ଷା କ୍ଷେତ୍ର ଆଉ ଉତ୍ପାଦନକେ ମାନ୍ୟତା ଦେଉଛନ୍ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍। ଆକାଶବାଣୀ ସମାଚାର ବିଭାଗ ତରଫୁ ମୁଇଁ ମାନସୀ ନନ୍ଦ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବା 20 ତାରିଖ ଦିନ ଓଡ଼ିଶା ଆସିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଏ ବାବଦେ ସେ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍।
ଆଗାମୀ 20 ତାରିଖରେ ମଧ୍ୟ ସେ ଷଷ୍ଠ ଥର ପାଇଁ ଓଡ଼ିଶା ଆସିବେ ଏବଂ ଓଡ଼ିଶାବାସୀଙ୍କର ସେବା କରିବା ପାଇଁ ଆମକୁ ପ୍ରେରଣା ଦେବେ। ତାଙ୍କର ଏହି ଅକୁଣ୍ଠ ସମର୍ଥନ ଏବଂ ନିରନ୍ତର ସହଯୋଗ ମାର୍ଗଦର୍ଶନ ପାଇଁ ମୁଁ ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ପ୍ରଦାନ କରୁଛି।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ଆଜ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2025 ପରୀକ୍ଷା ଫଲ ଆଜ ସଞ୍ଜେ ବାହାରିଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କର ଉପସ୍ଥିତି ପରୀକ୍ଷା ଫଲ ଘୋଷଣା ପୁସ୍ତିକା ଉନ୍ମୋଚିତ ହୋଇଛି। 17 ବୈଷୟିକ ବୃତ୍ତିଗତ ପାଠ୍ୟକ୍ରମ ଲାଗି 55,362 ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ ମିଳିଛି। ନର୍ସିଂ ପାଠ୍ୟକ୍ରମର ଫଳାଫଲ ଡିଏମ୍ଇଟି ତରଫୁ ପଛେ ବାହାରବା। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର ଦେବସ୍ନାନ ପୁନି ତିଥି ଲାଗି ଆବାକାଲି ଶ୍ରୀଜୀଉମାନେ ହାତୀ ବ୍ୟସ୍ତି ଭକ୍ତମାନଙ୍କୁ ଦର୍ଶନ ଦେବେ। ରତ୍ନବେଦୀନୁ ବାହାରିକରି ସ୍ନାନବେଦୀନ ଶ୍ରୀଜୀଉମାନଙ୍କର ଦର୍ଶନ ଲାଗି ମନ୍ଦିର ପ୍ରଶାସନ ତରଫୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଭୋର 4:30 ବେଳେ ମଙ୍ଗଳାର୍ପଣ ଉତରୁ ଡୋର ଲାଗି ଆଉ ପୁଷ୍ପାଞ୍ଜଳି ନୀତି ସର୍ବାର ଉତରୁ ସକାଳର 5 ବଜେ ନୁ 7 ବଜେ ଭିତରେ ପହଣ୍ଡି ହେବା। ସ୍ନାନବେଦୀନ ଶ୍ରୀଜୀଉମାନେ ସକାଳର 9 ବଜେ ତକ୍ ପ୍ରବେଶ କରିବେ। ସିଆଡ଼େ ପୁରୀ ଶ୍ରୀମନ୍ଦିରନ ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥିନ ମହାପୁରୁମାନଙ୍କର ସେନାପଟା ଲାଗି ନୀତି ହେଉଛି। ଖାଦ୍ୟ ଆଉ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ସମ୍ବଲପୁରନ କୃଷକ ସଂଘ ସହିତ ଭିନ୍ ଭିନ୍ ସମସ୍ୟା ବାବଦେ ଆଲୋଚନା କରିଛନ୍। ଚାଷୀମାନଙ୍କ ଠାରୁ ଧାନ ଘିନା ଲକ୍ଷ୍ୟ ଆଉ ଟୋକନ ସମସ୍ୟା ବାବଦେ ଆଲୋଚନା ହୋଇଥିଲା। ଯଦି ଟୋକନ ସମୟ ସରିଯିବା ହେଲେ ଚାଷୀମାନେ ଧାନ ବିକ୍ରି ନାଇଁ କରିପାରିଲେ ଜିଲ୍ଲାପାଳ ତାଙ୍କର ସ୍ୱତନ୍ତ୍ର କ୍ଷମତା ବ୍ୟବହାର କରିକିରି ଆହୁରି 15 ଦିନ ଇତାର ସମୟ ବଢ଼େଇ ପାରିବେ। ରାଜ୍ୟ ସରକାରଙ୍କର 1 ବର୍ଷର ପୂର୍ତ୍ତି ସଫଳତାକେ ନେଇକରି ଏବା 17 ତାରିଖ ଦିନ ସମ୍ବଲପୁର ଜିଲ୍ଲାନ ସଫଳତା ଯାତ୍ରା ଆୟୋଜନ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ହୋଇଥିବା ଗୋଟିଏ ବୈଠକଟି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାନ ଚାଲିଥିବା ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ଚକ୍ଷୁଦାନ ଲାଗି ତହକବାର ଆଉ ସଚେତନ କରବାର ଲାଗି ଆଜି ବିଶ୍ୱ ଚକ୍ଷୁଦାନ ଦିବସ ପାଳନ କରାଯାଉଛି। ଲୋକର ଜୀବନକେ ଚକ୍ଷୁଦାନ ଥି ଆଲୋକିତ କରବାର ଲାଗି ଫି ବଛର ଜୁନ୍ ମାସ 10 ତାରିଖ ଦିନ ଏ ଦିବସ ପାଳନ କରାଯାଇସି। ବୟସ ଲିଙ୍ଗ ଜାତି ଧର୍ମ ନିର୍ବିଶେଷ ଥି ଯେନ୍ କେନ୍ସି ଲୋକ ଚକ୍ଷୁଦାନ କରିପାରିବେ। ମୃତ୍ୟୁର 6 ଘଣ୍ଟା ଭିତରେ ମାତ୍ର 10 ରୁ 15 ମିନିଟ ଭିତରେ ସ୍ୱଚ୍ଛ ପଟଲ ସଂଗ୍ରହ କରାଯାଇକରି ଅଲଗା ଲୋକଠାନେ ପ୍ରତିରୋପଣ କରାଯାଇପାରିଲେ ଚକ୍ଷୁହୀନ ଲୋକକେ ଦୃଷ୍ଟିଶକ୍ତି ମିଳିଥିସି। ସାମାଜିକ ଓ ଧାର୍ମିକ ପରମ୍ପରା ଆର୍ ଭୟକେ ଦୂର କରିକରି ଚକ୍ଷୁଦାନ କରିକରି ଅଲଗା ଲୋକର ଜୀବନକେ ଆଲୋକିତ କରବାର୍ ଲାଗି ସ୍ୱେଚ୍ଛାସେବୀ ସଂଗଠନ ଆର୍ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ତରଫୁ ଏ ଦିବସ ପାଳନ ଅବସରରେ ଆଲୋଚନାଚକ୍ର ଆଉ କର୍ମଶାଳାର ଆୟୋଜନ କରାଯାଉଛି। ଏ ବଛରର ଚକ୍ଷୁଦାନ ଦିବସର ବାର୍ତ୍ତା ରହିଛି ଚକ୍ଷୁର ଭବିଷ୍ୟତ ବୈଶ୍ୱିକ ସମୃଦ୍ଧି। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ରବିଧାନ ଘିନା କେନ୍ଦ୍ର ପରିଦର୍ଶନ କରିଛନ୍। ଇ ସମୟଥି ଧାନ ବିକିବାର ଲାଗି ଆସିଥିବାର ଚାଷୀମାନଙ୍କର ସାଙ୍ଗେ ଆଲୋଚନା କରିଛନ୍। ଧାନ ବିକା କେନ୍ଦ୍ରନ ଚାଷୀମାନଙ୍କର ଲାଗି ପିଇବାର ପାଣିର ବ୍ୟବସ୍ଥା ଓ ବର୍ଷା ହେଲେ ଚାଷୀମାନଙ୍କର ଧାନ ସୁରକ୍ଷିତ ରଖବାର ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାନ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ଲାଗି ଆଜି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନଙ୍କର ଅଧ୍ୟକ୍ଷତାଥି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏବେ 18 ତାରିଖ ଦିନ 2 ଖେପେ ଜିଲ୍ଲାସ୍ତରୀୟ ବ୍ଲକ ଆଉ ୟୁଏଲ୍ବି ସ୍ତରୀୟ ଟେବୁଲ୍ ଟକ୍ ଏକ୍ସରସାଇଜ୍ ହେବା। ବୟଡ଼ର ଖବର ପାଇଲେ ସରକାରୀ ବିଭାଗୀୟ ଅଧିକାରୀମାନେ କେନ୍ତା ପଦକ୍ଷେପ ନେବେ ତାର ଅଭ୍ୟାସ କରାଯିବା। 19 ତାରିଖ ଦିନ ଜିଲ୍ଲାର 6 ବନ୍ୟା ଆଶ୍ରୟସ୍ଥଳୀନ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ମକ୍ ଡ୍ରିଲ୍ କରାଯିବା। ଦେଶ କରୋନା ଆକ୍ରାନ୍ତଙ୍କର ସଂଖ୍ୟା 6,815 ପହଞ୍ଚିଛି। ଗଲା 24 ଘଣ୍ଟା ଭିତରେ 324 ଜଣ କରୋନାଥି ଆକ୍ରାନ୍ତ ହୋଇଛନ୍। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ସଂକ୍ରମିତମାନଙ୍କର ଭିତରୁ 7,644 ଜଣ ରୋଗୀ ସୁସ୍ଥ ହୋଇଛନ୍। ଏବତକ୍ ଦେଶେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ସଂଖ୍ୟା 68 ଥିବାର ଜଣାପଡ଼ିଛି। ଶେଷ ମୁଖ୍ୟ ଖବର ଫେରଘାଏ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତା ହୋଇଛି ସୁଶାସନ ଓ ବିକଶିତ ଓଡ଼ିଶା ଶୀର୍ଷକ ଜାତୀୟ ଆଲୋଚନାଚକ୍ର। ରାଜ୍ୟବାସୀଙ୍କୁ ବଛରକର କାର୍ଯ୍ୟକାରିତା ବାବଦେ ଦେଲେ ହିସାବ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ର ନ କରିଛେ ଉଲ୍ଲେଖନୀୟ ଅଗ୍ରଗତି କହିଲେ ପ୍ରଧାନମନ୍ତ୍ରୀ। ବାହାରିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ପରୀକ୍ଷା ଫଲ। ଦେବସ୍ନାନ ପୂର୍ଣ୍ଣିମା ତିଥି ଆଇବାକାଲି ହାତୀ ବ୍ୟସ୍ତି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ପ୍ରଶାସନ ତରଫୁ କରାଯାଇଛି ଖାସ ବ୍ୟବସ୍ଥା। ଆଉ ଚକ୍ଷୁଦାନକେ ତହକବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ଚକ୍ଷୁଦାନ ଦିବସ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।